नश्यन्ति जन्मना इन्द्रियाणि मनः प्राण आत्मा धर्म धृतिर्मति त्रयी स्त्री तेज स्मृति सत्यम जस्य नश्यन्ति जन्मना। ट्रांसलेशन प्रभुपाद। ओ माय लॉर्ड, बिकॉज ऑफ लस्टी डिजायर फ्रॉम द वेरी बिगिनिंग ऑफ वन्स बर्थ द फंक्शंस ऑफ वन्स सेंसेस माइंड लाइफ बॉडी religion, patience, intelligence, shyness, opulence, strength, memory, and truthfulness are vanquished. Prahlad Maharaj Kautunji. He Bhagavan, kevala ye bhuti kamana va kama bhava jogu janmar prarambhuru hi vyaktira indriya, mana, pranendriya, शरीर धर्म धृति बुद्धि हृदय ऐश्वर्य बलवीर्य स्मृति सत्य प्रभृति ध्वंस हो जाए। यह श्लोक अर्थ परपट बैसिल प्रभुपाद। स्टेटेड इन श्रीमद्भागवतम कामं हृद्रोगं। एक कथा श्रीमद्भागवत कामं हृद्रोगम। मेटरिस्टिक लाइफ मीन्स दैट वन इज अफ्लिक्टेड बाय फॉर्मिडेबल डिजीज कॉल्ड लस्टी डिजायर। ये होची भौतिक जीवन। भौतिक जीवन और अर्थ होची जे व्यक्ति फॉर्मिडेबल डिजायर कॉल्ड लस्टी डिजायर काम भावना जहाँकि अति दुरंत तद्वारा जदि प्रभावित हला ताहले तार भौतिक जीवन हला। लिबरेशन मीन्स फ्रीडम फ्रॉम लस्टी डिजायर्स बिकॉज इट इज ओनली ड्यू टू सच डिजायर्स दैट वन मस्ट एक्सेप्ट रिपीटेड बर्थ एंड डेथ। मुक्ति। मुक्तिर तात्पर्य होची एई काम भावरु ही मुक्ति। कारण ये काम भावना जो ही व्यक्ति ए भौतिक जगत रे जन्म जन्मांतर जन्म पर जन्म ग्रहण करती भौतिक शरीर ग्रहण करती। एज लॉन्ग एज वन्स लस्टी डिजायर्स आर अनफुलफिल्ड वन मस्ट टेक बर्थ बर्थ आफ्टर बर्थ टू फुलफिल देम। जे पर्यंत ये काम भावना अशांत रहे शांत है नहीं से पर्यंत जन्म जन्मांतर धरी ये जन्म हवापी पड़ो पूरण करवा। बिकॉज ऑफ मेटल डिजायर्स देयरफॉर वन परफॉर्म्स वेरियस टाइप्स ऑफ एक्टिविटीज एंड रिसीव्स वेरियस टाइप्स ऑफ बॉडीज विद व्हिच टू ट्राई टू फुलफिल डिजायर्स दैट आर नेवर सैटिस्फाइड। यही भौतिक कामना जो ही व्यक्ति नाना प्रकार कर्म करुची से कर्म प्रतिफल स्वरूप भिन्न भिन्न शरीर पाउची से शरीर जरिया तार अपूर्ण कामना पूरण करिबा पाई से चेष्टा ही करुची। द ओनली रिमेडी इज टू टेक टू डिवोशनल सर्विस व्हिच बिगिन्स when one is free from all material desires. यार एकमात्र प्रतिषेधक पंथा होची भक्ति योग अवलंबन करना। से भक्ति योग आरंभ होय जब व्यक्ति भौतिक कामना मुक्त हो। अन्नाभिलाषा शून्यम। अन्नाभिलाष मीन्स मेटेरियल डिजायर्स, शून्य मीन्स फ्री फ्रॉम। रूप गोस्वामी कहते अन्नाभिलाषा शून्यम, अन्नाभिलाष माने भौतिक कामना शून्य नहीं, क्षेत्र मुक्त है। स्पिरिचुअल सोल हैज स्पिरिचुअल एक्टिविटीज एंड स्पिरिचुअल डिजायर्स एज डिस्क्राइब्ड बाय श्री चैतन्य महाप्रभु, मम जन्मनी जन्मनीश्वरी भवता भक्ति रही तुझी कही। दिव्य आत्मा रो दिव्य कर्म अच्छी, दिव्य भावना अच्छी, कामना अच्छी, ता श्री चैतन्य महाप्रभु जानी, ता हूँ मम जन्मनी जन्मनीश्वरी भवता भक्ति रही तुझी कही। अनालॉयड डिवोशन टू द सर्विस ऑफ द लॉर्ड इज द ओनली स्पिरिचुअल डिजायर, भगवान कर सेवा एकांतिक भक्ति ताई होची स्पिरिचुअल डिजायर, परमार्थिक कामना। टू फुलफिल द स्पिरिचुअल डिजायर हाउएवर वन मस्ट बी फ्री फ्रॉम ऑल मटेरियल डिजायर्स, एई परमार्थिक कामना पूरण करने को हेले व्यक्ति को समस्त प्रकार भौतिक कामनारु मुक्त होगा पड़ो। डिजायरलेसनेस मीन्स फ्रीडम फ्रॉम मटेरियल डिजायर्स, निष्काम कहले ताहीं बुझा जाए ये भौतिक कामना शून्य। दिस इज डिस्क्राइब्ड बाय श्रील रूप गोस्वामी एज अन्याभिलाषा शून्यम, यहाँ कोई रूप गोस्वामी अन्याभिलाषा शून्य बोली कहते। As soon as one has material desire, one loses his spiritual identity. व्यक्तिर ए भौतिक कामना जागृत हवा क्षणी तार जो उचित स्वरूप ता से हराए। Then all the paraphernalia of one's life, including one's senses, body, religion, patience and intelligence, are deviated from one's original Krishna consciousness. तापरे व्यक्तिर जो जीवन धारा से रही जाऊ इंद्रिय शरीर धर्म धृति बुद्धि ये सब जो मौलिक कृष्ण चेतना अच्छी से विच्युत हो जाती। As soon as one has material desires, one cannot properly use his senses, intelligence, mind, and so on for the satisfaction of the Supreme Personality of Godhead. भौतिक कामना पोषण करिया मात्रे व्यक्ति कदापि तार इंद्रिय बुद्धि मन ये सब को भगवान को प्रत्यर्थे व्यवहार करी पारिबो ना। माओवादी फिलोसोफर्स वांट टू बिकम इम्पर्सनल सेंसलेस एंड माइंडलेस, बट दैट इज नॉट पॉसिबल। माओवादी दार्शनिक गण चाहती निर्विशेष शून्य इंद्रिय विहीन मन विहीन हवा पाए, किंतु संभवपर नुहे। The living entity must be living, always existing with desires, ambitions, and so on. जीवा से जीवंत वस्तु सर्वदा तार किछ कामना अच्छी अभिलाष अच्छी सुरोही। This should be purified, however, so that one can desire spiritually and be spiritually ambitious without material contamination. ये सब कामना विशुद्ध होगा उचित, ताहले व्यक्ति परमार्थिक चिंताधारा परमार्थिक कामना ये सब पोषण करिबो, कौनसी प्रकार भौतिक दोष आउ रहिबो ना। In every living entity, these propensities exist because he is a living entity. प्रत्येक जीव ठारे ए मनोवृत्ति अछि कारण से उचित को जीव। When materially contaminated, however, One is put into the hands of material misery. Janma mrityu jara vyadhi. Jatavale vyakti bhautika dosa dushta hai jai. Satavale se janma mrityu jara vyadhi. Maya hata pari janma mrityu jara vyadhi bhogi. If one wants to stop repeated birth and death, one must take to the devotional service of the Lord. जदि कौनसी व्यक्ति यही जन्म मृत्यु चक्र घूर्णन को बंद करवा चाहती ताहल तांको भक्ति योग मार्ग अवलंबन करवा पड़ो सर्वपाधि निर्मुक्तम तत् प्रत्येन निर्मलम ऋषिकेण ऋषिकेश सेवन भक्तिरुच्यते ये संज्ञा जीव गोस्वामी दे चंदी भक्ति और डिवोशनल सर्विस मीन्स एंगेजिंग इन ऑल आवर सेंसेस इन द सर्विस ऑफ द लॉर्ड The Supreme Personality of Godhead, Master of all the senses. Ehuchi Bhakti. Hrushikena Hrushikesa Sivanam Bhakti Ruchyate. Amar Sarmasta Indriyaku. Hrushika Vele Indriya. Se Hrushikes Indriyamankara Prabhu Je Bhagavan. Tankar Sevar Nijukta Kodiva. When the Spirit Soul renders service unto the Supreme, There are two side effects. One is freed from all material designations, and simply by being employed in the service of the Lord, one's senses are purified. Jatavale with the Atma. Bhagavan ko sevar nijuk kahi janti. Satavale jode. Sada khala mili jaye. Gote hauchi. One is freed from all material designations. Samasta prakar bhautika upadhiru mukta hai jaye. Even simply by being employed in the service of the Lord, one's senses are purified. Keval bhagavan ka sevari nishuddha hava dwarai indra gudika madhyam vishuddha hai janti. Ehla katha. Indriyani manah pranam atma dharma dhruti matihi Kari Sri Steja Smruti Satyam Jasya Nasyanti Janmana Prahlad Maharaj Bhaktanti Prahlad Maharaj Pradhan Bhakta Mahabhagavata Bhagavan Karam Atipriya Bhakta Anyata Mahajana Sadhu Mahajana Jena Kadasapantha Hachyamara महाजन मानकर पदांक निर्देश पदांक अनुसरण करने उपदेश आमको दिया जाए महाजन मानकर पदांक अनुसरण करा जाए ताहले आप विपद किसी रही को नाम पाए आमे विपद मुक्त ही बा तेनु महाजन गण ये पृथ्वी को आश्वासन थी समाने आचरण करी बद्ध जीवन को शिक्षाई दो चंती तेनु श्री प्रह्लाद महाराज एठारे शिक्षा दौंती बहुत शिक्षा गलाणी बहु कथा अति महत्वपूर्ण कथा गुरुत्वपूर्ण कथा पुणी विशेषकर श्लोक से भौतिक कामना केमी सब नष्ट अलग गुड़ाक इंद्रिय क्रिया को मन प्राणवायु शरीर धर्म धृति बुद्धि हृदय ऐश्वर्य बलवीर्य स्मृति सत्य ये जो भल गुण सब नष्ट कर केवल भौतिक कामना पोषण करवा द्वारा गुड़ नष्ट तेणु मानव ये शिक्षा नवा उचित दुर्लभ मानव जन्म मानव जन्म दुर्लभ चौराश लक्ष जीव जोनि मध्य मानव जन्म ही दुर्लभ तेणु यार उद्देश्य कि मानव जन्म उद्देश्य टाई कौन कहीं दुर्लभ हो केवल यही जन्म रे परमार्थ लाभ कर लब्ध सुदुर्लभ ईदम भूषम वांते मनुष्य मर्थतम नित्य मपीय धीर एक कथा कहा जाए नृदेव आद्यम सुलभम सुदुर्लभम प्लव सुकल्पम गुरुकर्ण धारण मयानुकूलेन नवस्कृतं पुमान भवाब्धिनातरे स्वात्महा ए बारम्बार कहते कथा श्रीमद्भागवत इंद्रदेह मानव देह सुदुर्लभ भवाब्धि तरिया पाई एक कटुकर नौका ए सुजोगटा ए मानव जन्म रे मिलिछि भव सागर को दिन बार सुजोग अन्य जोनी रे नाही ए सुजोग तेणु मानव जन्म पाइबा मात्रे विवेकी बुद्धिमान मानव ताई चिंता करिबो तार जीवन उद्देश्य कौन ए जो सुदुर्लभ मानव जनी मिलिछि तार उद्देश्य कौन से सुदुर्लभ जनी किपरि सार्थक करिबो सेथिपाई साधु शास्त्र गुरुवाक्य अच्छे आमर ये शिक्षा दि जा जनी उद्देश्य हूँ परमार्थ लाभ केवल ये मानव जोनि उद्दिष्ट अन्य जोनि पारना देव जोनि पारना तेणु देव जोनि सुदुर्लभ नुहे मानव जोनि ही सुदुर्लभ देवता माने से चाहते मानव जन ना शुद्ध भक्ति जावन केवल मानव जोनि देव जोनि तेणु मानव जोनि केड़े दुर्लभ जोनि एक गभीर भाव चिंता करवा उचित जदि मानव जन्म लाभ करी ए उद्देश्य के चरितार्थ न कला परमार्थ लाभ प्रचेषा न कला से पशु पर आहार निद्रा भय मैथुन पथर धावमान जोनि की नष्ट कला से मानव सुदुर्लभ मानव जोनि को नष्ट कला से ना? तार जन्म अध पाते जाए जन्म वृथा हो गला था नष्ट हो गला था पर जन्म निश्चित भाव रे नीच जोनि से पाइब आउ मानव जन्म तक भगवान देवे ना कहीं दे तुम सुजोग दे थली मानव जन्म दे थली तेणु मानव चीत क्रिया करना तुम्हें हाँ पशु भाई कर आहार निद्रा भय मैथुन पथरे तुम्हें अम्मान तेणु तुमको पुनश्च पुनर्मूषिको भव पुनर्मूषिको भव ए जा हम गप अच्छे हाँ पुण मूषा है जा मूषा प्रति कृपा कले ऋषि छुआटी होता का नहीं जाऊला खंडिया खबरा है पड़ गला ऋषि पाखे कृपा कले ऋषि आ भल करदे मूषा जमते बड़ हो गला विराड़ी खाइबा नहीं भाई किए तो ऋषि को कहला आज्ञा विराड़ी रहूँ हम खाइबापे विराड़ी है जा मूषा हो गला विराड़ी हाँ विराड़ी होगा सब कुकुटे धाइला आज्ञा पुणी कुकुर धाइला कुकुर है जा कुकुर है कुकुर हबार सोठ बाघ धाइला आज्ञा बाघ धाइला तू बाघ है जा बाघ है मूषा छुआ बाघ हो गला बाघर तो प्रकृति अच्छी हिंस्र प्राणी से आक्रमण करी हुई तो मनुष्य को आक्रमण कर तेणु ता प्रकृति बाहर जो ऋषि कृपा करते आक्रमण करने बाहर ऋषि कह पुनर्मूषी को जा मूषा हो गला पुनर्मूषी को भगवान ताई कर तुम बुझ पार्च पुनर्मूषी को भव तुमको मनुष्य जन्म दे तुम्हें यही काम कल आहार निद्रा भय मैथुन पत्र मान हल ना परमार्थ कथा किसी चिंता कल ना तो पुनर्मूषी को भव जा से पशु हजा पशु जन्म पुणी मिल से बुद्धिमान विवेकी व्यक्ति ସେ ଚିନ୍ତା କରିବ। ମୋତେ ସୁଦୁର୍ଲଭ ଜ୍ୱନି ମିଳିଛି, ମାନବ ଜ୍ୱନି, କଣ ଉଦ୍ଦେଶ୍ୟ ଏ ଜ୍ୱନି ଜିଜ୍ଞାସା କରିବ ସେ। ଜୀବ ସେ ତତ୍ତ୍ୱ ଜିଜ୍ଞାସା ନାର୍ଥ ଦସ୍ୟ କର୍ମ ଭି ଏ କଥା କୁହାଯାଉଛି। ତୁମକୁ ମାନବ ଜ୍ୱନି ମିଳିଲା, ଉନ୍ନତର ଚେତନା ସ୍ତରରେ ରହି ଦିଆଯାଇଛି ତୁମକୁ, ତେଣୁ ଜିଜ୍ଞାସା କର, ତତ୍ତ୍ୱ ଜିଜ୍ଞାସା, ମୋ ସ୍ୱରୂପଟା କଣ, ମୁଁ କେ, ଆମି କେ, ମୁଁ କେ, ସ୍ୱରୂପଟା କଣ, କେ ନାଇଁ ମୋରେ ଯାରେ ତାପତ୍ର, କାହିଁକି ମୁଁ ତାପରେ ଦଗ୍ଧିଭୂତ ହଉଛି, ଏ ହେଲା ତତ୍ତ୍ୱ ଜିଜ୍ଞାସା। ଯେଉଁମାନେ ତତ୍ତ୍ୱବିତ୍ ଜ୍ଞାନୀ ସେମାନଙ୍କ ପାଖରେ ଜିଜ୍ଞାସା କରିବା ହିଁ ଉଚିତ। ଜୀବସ୍ୟ ତତ୍ତ୍ୱ ଜିଜ୍ଞାସା ନା ଅର୍ଥ ଦସ୍ୟ କର୍ମ ଭି, ଆଉ କାମ କିଛି ନା ତୁମର, ଏଇଟା ହିଁ ତୁମର କାମ। ଓ ମାନବ କେ ପ୍ରଚାର କଥା, ଖାନା ପିନା ନେନା ଦେନା ସୋନା ଏ ଚାଲିଛି ନା, ଆହାର ବିହାର ଏ କାମ ଚାଲିଛି ନା। ଏବେ ସ କେ ପଚାରୁଛି, କୋଉଦିନ ପଚାରୁଛି କହୁନା, କେତେଜଣ ପଚାରୁଛନ୍ତି, କେତେଜଣ ପଚାରୁଛନ୍ତି, କେତେଜଣ ଜିଜ୍ଞାସା କରୁଛନ୍ତି ଏ କଥା ବୁଝିପାରୁଛ। ଏକେ ଆରି ଜିଜ୍ଞାସା ନା, ବରଂ ଭଲ ଖାନା କେମିତି ମିଳିବ, ଭଲକିରେ ଆରାମରେ ଶୋଇପାରିବା, ଏୟାର କଣ୍ଡିସନ ରୁମ୍ କରିବା, ଖାନା ପିନା କେମିତି ମିଳିବ ଭଲ ଭାବରେ, ବିହାର କେମିତି ଭଲ ଭାବରେ କରିପାରିବା, ମୈଥୁନ କେମିତି ଭଲ ଭାବରେ କରିପାରିବା, ଆତ୍ମରକ୍ଷା କେମିତି କରିପାରିବା, ଏଇ ସମ୍ବନ୍ଧରେ ଜିଜ୍ଞାସା ଚାଲିଛି ତ, ନାଇଁ ଗବେଷଣା ଚାଲିଛି, ରିସର୍ଚ୍ଚ ଚାଲିଛି, ନାଇଁ ଜିଜ୍ଞାସା ହିଁ ଚାଲିଛି। ତତ୍ତ୍ୱ ଜିଜ୍ଞାସା କାହିଁ, କିଏ କରୁଛି, କେଜଣ କରୁଛନ୍ତି, ଭାବୁଛନ୍ତି ଏ ଜନ୍ମର ଲକ୍ଷ୍ୟଟା ଏଇଟା, ଏହା ନିର୍ଦ୍ଦେଶ ମୈଥୁନର ବ୍ୟବସ୍ଥା ଭଲ ଭାବରେ କରିବା, ଦିସ୍ ଇଜ୍ ଦି ଏମ୍ ଅଫ୍ ଲାଇଫ୍, ଏଇଟା ଯେମିତି ଜୀବନ ଲକ୍ଷ୍ୟ ଇଟେଇ ଧରୁଛନ୍ତି, ନାଇଁ ଯେ କରିପାରିଲା ଭଲ କ'ଣ ସେ ହେଉଛି ବଡ଼ ଦକ୍ଷ ବ୍ୟକ୍ତି, ନାଇଁ ଇଜ୍ ଏକ୍ସପର୍ଟ ଇଣ୍ଟେଲିଜେଣ୍ଟ ପର୍ସନ୍, ଇଜ୍ ମେ ନାଇସ୍ ଆରେଞ୍ଜମେଣ୍ଟ for eating, sleeping, mating and defending. Kaun kaun janta? Kamin Babu, very expert person. Made such nice arrangement. Jai kada kari parla, se dakhya vyakti vali iti parichit hoy. Jai kada kari parla, a worthless fellow. ଏଇଟା ଅକାମୀ ଗୋଟେ ଅଗର୍ମଣ୍ୟଟା, ଏଇଟା କୌଣସି କାମର ନୁହେଁ, ଏଇଟା ନା ନାଇଁ କିଛି ଖଡ଼ା ସିଝିବ ନା ୟା ହାତରେ, କିଛି ତ ହବ ନା, ଏଇଟା କି କ'ଣ କରୁ ନା, ଏ ଭୌତିକ ଜଗତରେ ଜୀବନ ସଂଗ୍ରାମ, କଠିନ ଜୀବନ ସଂଗ୍ରାମ ଚାଲିଛି, ଷ୍ଟ୍ରଗଲ୍ ଫର୍ ଏକ୍ଜିଷ୍ଟେନ୍ସ, ନା ନାଇଁ ଏ ଜୀବନ ସଂଗ୍ରାମରେ ଯେ ଜିତୁଛି, ଅର୍ଥାତ୍ ଏହା ବିଦ୍ୟା ଭୟ ମୈଥୁନ ସୁନ୍ଦର ବ୍ୟବସ୍ଥା କରିପାରିଲା ଯୋଗ୍ୟ ବ୍ୟକ୍ତି, ଏକ୍ସପର୍ଟ ପର୍ସନ୍, ହଁ ଯୋଗ୍ୟତମ ଉଦ୍ବର୍ତ୍ତନ ସର୍ଭାଇଭାଲ୍ ଅଫ୍ ଦି ଫିଟେଷ୍ଟ, ମାନେ ସର୍ଭାଇଭାଲ୍ ଅଫ୍ ଦି ଫିଟେଷ୍ଟ, ଯୋଗ୍ୟତମ ଉଦ୍ବର୍ତ୍ତନ, ଦ ଷ୍ଟ୍ରଗଲିଂ ଇଜ୍ ଗୋଇଂ ଅନ୍, struggling, struggle for existence, jivan sangram, bhayankar. Nahin? Tenu, je yogya vyakti, sei banchi vaiti. Survival of the fittest. Fittest person. Huh? Tenhole, you cannot survive. Bonchparvan hama paha. Kyan kohana? Itta chal chiti. Very strange world. Bada bichitra dunia hai. Nahi? Gadi jai pakaanu sangu. Tale vastur kati lama. Gadi paka, gadi, gadi. Aram kir vasa bapa. পাঠ চলছে আমার কেতন জিজ্ঞাসা করছেন মোর জীবনের কি লক্ষ্য কি উদ্দেশ্য কে করছি নাই সেদিন মহাজন সূত্রে প্রহ্লাদ মহারাজ কথা কুছেন যে তুমি যেটি দুঃখ পাওছ এ দুঃখার ভৌতিক জগত কু আসিছ বারম্বার জন্ম মৃত্যু চক্রে ঘূর্ণায়মান হচ্ছ তার কারণটা কি তুমি তো দিব্য আত্মা মীমাংস জীব লোকে জীবভূত সনাতন এ শিক্ষা ভগবান কৃষ্ণ গীতা দিয়েছেন না সনাতন ভাবরে মোর অংশই তুমি তুমি সদানন্দময় বস্তু সচিত আনন্দময় বস্তু তুমি না শাশ্বতম জ্ঞানময় আনন্দময় নিরানন্দময় দুঃখ প্রশ্ন কোটি আছে ওয়ার ইজ দি কোশ্চিন কোটি আছে আছে তুমি তো সদানন্দময় বস্তু হল সদানন্দময় স্থিতিরে রইব নাই কাহিকি অসজানন্দময় স্থিতিরে অছ কারণটা কি এইটা কৌশল প্রহ্লাদ মহারাজ কৌশল এই ভৌতিক কামনা তুমি পোষণ করিছ বুঝিপারিল সেইথিপাইঁ অসজানন্দময় স্থিতিরে তুমি স্থান পাইছ বাপা জন্ম মৃত্যু চক্রে ঘূর্ণায়মান ভৌতিক কামনা পরিপূর্ণ হইপারুনি অনন্ত কামনা পোষণ করিছ আনলিমিটেড ডিজায়ার্স নট স্যাটিসফাইড সে কামনা শান্ত হই পারুনি তেণু লাইফ আফটার লাইফ জন্ম জন্মান্তর ধরিকি এটি নানা জোনিরে তুমি ভ্রমণ করছো তো কোন ফেল দোষটি যায় নাই তা সমস্ত বৈদিক শাস্ত্র এই কারণ নির্দেশ করা হয়েছে জন জন বাপি স্মরণ ভাবন তেন জন তে কড়ে বরণ তন তন এ বেতি কৌন্তে সদা তদ্ভাব ভাবিত এ কথা কুয়া যাইছে ভগবদ গীতার মৃত্যু সময়ে যেতবে স্বর ত্যাগ করুছ কলেবর ত্যাগ করছ যেতবে সেতবে যে ভাবনা আসিল তুম মনকে সে ভাবনা অনুযায়ী জনি পর জন্মরে পাইব তুমি শরীর পাইব না কে অবস্থা কলেবরম জ প্রয়াতি সমত ভাব জাতি নাস্তিত্ব সংশয় এ উপদেশ ভগবান কলেবর ত্যাগ সময়ে মতে স্মরণ করিব যে মতে স্মরণ করি কলেবর ত্যাগ করিব তার আউ এটি জন্ম হব না মো পাক মদ ভাব জাতি এতে সন্দেহ কিছু ନାହିଁ। ତେଣୁ ଇଏ ହେଲା ଆମର ଜୀବନର ଲକ୍ଷ୍ୟ। ଅନ୍ତେ ନାରାୟଣ ସ୍ମୃତି ଜନ୍ମ ଲାଭ ପରପୁରୁଷାଂ ଅନ୍ତେ ନାରାୟଣ ସ୍ମୃତି, ଏ କଥା ଆମର ଭାଗବତରେ କୁହାଗଲା। ଜନ୍ମ ଲାଭ ପରପୁରୁଷାଂ ଅନ୍ତେ ନାରାୟଣ ସ୍ମୃତି ସ୍ୱଧର୍ମ ପରିନିଷ୍ଠୟା ଏତାଭ୍ୟଂ ସାଂଖ୍ୟ ଯୋଗାନାଂ ସ୍ୱଧର୍ମ ପରିନିଷ୍ଠୟା ଜନ୍ମ ଲାଭ ପରପୁଂସଂ ଅନ୍ତେ ନାରାୟଣ ସ୍ମୃତି, ଏ ଭାଗବତ ଶିକ୍ଷା। ତୁମର ଜନ୍ମ ଯେ ମାନବ ଜନ୍ମ ସାର୍ଥକ ହେଇଛି ସେଇଟା କେତେବେଳେ ଜଣାଯିବ? କିଏ ପରୀକ୍ଷା ଫଳ ବାହାରିବ ଶେଷରେ ବାପା, ପରୀକ୍ଷା ଦେଇ ଚାଲିଛ ବି, ଏଭ୍ରି ମୋମେଣ୍ଟ ଫେସିଂ ଏକ୍ସାମିନେସନ ଟେଷ୍ଟ, ନା ନାଇଁ ପ୍ରତି ପଦକ୍ଷେପରେ ଟେଷ୍ଟ, ପ୍ରତି ପଦକ୍ଷେପରେ ପରୀକ୍ଷାର ସମ୍ମୁଖୀନ ହଉଛ ତୁମେ, ନା ନାଇଁ ସେ ପରୀକ୍ଷା ଫଳ ବାହାରିବ ତୁମର, ଏ ସରୋଜ ତଳେ ତ୍ୟାଗ କରୁଛ, ରେଜଲ୍ଟ ପବ୍ଲିକେସନ ହବ ସେତେବେଳେ, ପାସ୍ କରୁଛ କି ଫେଲ ହେଇଛ କି? ପରୀକ୍ଷାରେ ପାସ୍ କରୁଛ ନା ଫେଲେଇଛ, ସେ ଫଳ ବାହାରିବ। କେମିତି ଜାଣିବା ଆମେ ପାସ୍ କଲେ କି ଫେଲ ହେଲେ, କେମିତି ଜାଣିବା? ଅନ୍ତେ ନାରାୟଣ ସ୍ମୃତି ଜନ୍ମ ଲାଭ ପରପୁଂସଂ ଅନ୍ତେ ନାରାୟଣ ସ୍ମୃତି, ଯଦି ଅନ୍ତକାଳରେ ସ୍ୱର ତ୍ୟାଗ ସମୟରେ ନାରାୟଣ ସ୍ମୃତି ହେଲା ଜାଣିବ ପାସ୍ କରିଛ ତୁମେ, ବୁଝିପାରୁଛ? ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଛ, ନହେଲା ତ ଫେଲ ହେଇଛ, ଚିତ୍ପଟାଙ୍ଗ ମାରିଛ ବାପା। କିନ୍ତୁ ଜୀବନ ଯାକ ସ୍ୱଧର୍ମ ପରିନିଷ୍ଠୟା ଏତାବାନ ସାଂଖ୍ୟ ଯୋଗାଭ୍ୟାସ ସ୍ୱଧର୍ମ ପରିନିଷ୍ଠୟା, ଏସବୁ ଜୀବନ ଯାକ ଖୁବ୍ କରିଛ, ୱାର୍କ ଇଜ୍ ୱର୍ସିପ୍ କରିଛ, ୱାର୍କ ଇଜ୍ ୱର୍ସିପ୍, ଡୁ ୟୋର୍ ଡ୍ୟୁଟି, ଡୁ ୟୋର୍ ଡ୍ୟୁଟି, ଭେରି ଡ୍ୟୁଟିଫୁଲ୍ ହେଇଛ, ୟୁ ଆର୍ ମୋଷ୍ଟ ଫେଥଫୁଲ୍ ସର୍ଭାଣ୍ଟ ଜି ହଜୁ। କିନ୍ତୁ ପରୀକ୍ଷା ଫଳ ବାହାରିଲା କଣ ନା ଚିତ୍ପଟାନ ହେଇଯାଇଛି ରେ ବାବା, ଚଗଡି ପଡିଛି ରେ ବାପା, ଚିତ୍ପଟାନ ଅନ୍ତେ ନାରାୟଣ ସ୍ମୃତି ହେଲା ନା ବାବା, କି ହବ? ଏତେ କଥା କଲି କେବେ ମୋ କର୍ତ୍ତବ୍ୟରେ ହେଳା କରିନି, ମୋଷ୍ଟ ଫେଥଫୁଲ୍ ସର୍ଭାଣ୍ଟ ହେଇଛି ମୁଁ, ମୋ ସିସିଆର୍ ତ ବଢିଆ ଲେଖା ହେଇଯିବ, ନା ନାଇଁ ଗଭର୍ଣ୍ଣମେଣ୍ଟ ସର୍ଭାଣ୍ଟ ସିସିଆର୍ ଇଜ୍ ମେଣ୍ଟେନ୍ କନଫିଡେନ୍ସିଆଲ କ୍ୟାରେକ୍ଟର ରୋଲ୍, ତାଙ୍କର ବସ୍ ଯେ ଉପରିସ୍ଥ ହାକିମ ସେ ମେଣ୍ଟେନ୍ କରନ୍ତି, ବୁଝିପାରିଲ? ପରୀକ୍ଷା ଫଳ ଯେତେବେଳେ ବାହାରିଲା ରେଜଲ୍ଟ ଯା ବାପା ଫେଲ ହେଇଯାଇଛି, ବେନିଫିଟ ଭେରି ନାଇସ, ଖୁବ ସୁନ୍ଦର କନଫିଡେନ୍ସିଆଲ କ୍ୟାରେକ୍ଟର ରୋଲ୍ ଲେଖା ହେଇଛି, ଚିତ୍ପଟାଙ୍ଗ କାହିଁକି ଲାଗିବ? ବିକଜ ୟୁ ଆର୍ ନଟ୍ ମେଣ୍ଟେନ୍ ଦି ରିଅଲ୍ କ୍ୟାରେକ୍ଟର, not maintain the real character. ପ୍ରକୃତ ତୁମେ ତୁମେ ଚରିତ୍ର ସଂହାର କରିଛ ତୁମେ, ଯାହା ଏଠି ସେ କହିଲେ ମନ ପ୍ରାଣ ଆତ୍ମା ଧର୍ମ ଧୃତି ମତି ହେଳି ସ୍ତ୍ରୀ ତେଜ ସ୍ମୃତି ସତ୍ୟମ ଦଶ୍ୟ ନଶ୍ୟନ୍ତି ଜନ୍ମ, ଏ ଦୁଇ ନଷ୍ଟ କରିଯାଇଛି ଆଉ କି ଅଛି? ଆମ ସାଙ୍ଗରେ କାମ କରୁଥିଲେ ଜଣେ ଥିଲେ ଆମର ସହକର୍ମୀ ଭାବରେ ଆମେ କାମ କରୁଥିଲୁ, ତାଙ୍କ ନାଁ ହେଉଛି ସମରଥ ପ୍ରଗଟ, ସେ କଥାଟା ମନେ ନାହିଁ, ଏଇ ପ୍ରସଙ୍ଗକ୍ରମେ ଆସୁଛି ଏଇଟା। ଅନ୍ତର୍ଜ୍ୟାମୀ ରଥ ତାଙ୍କ ହଁ, ତାଙ୍କର କ୍ୟାରେକ୍ଟର ରୋଲ ସବୁ ଖରାପ, ସେ ବଡ ଲେଜି ଫେଲ, ବଡ ଅଳସୁଆ, ଠିକ ସମୟରେ କାମ ଠିକଣା କରନ୍ତି ନା, ତେଣୁ ତାଙ୍କ କ୍ୟାରେକ୍ଟର ରୋଲ ସବୁ ନଷ୍ଟ କରି ଖରାପ। ନିଶ୍ଚୟ ଲେଖା ହବ, ସାଟ ଭର୍ସରେ ମାର୍କ ଇସ୍ୟୁ ହବ, ହଉ ତା ଏସବୁ କଥା ସେ କହନ୍ତି, ହଉ ଇଏ ଆଇ ଆମ୍ ମେଣ୍ଟେନିଂ ମାଇ କ୍ୟାରେକ୍ଟର, ୟୁ ଆର୍ ମେଣ୍ଟେନିଂ ଦି ରୋଲ। I am maintaining my character and you are maintaining only role. English is a very funny man. Don't do bhaavo hi baba. Your real character is maintained by the Supreme Lord. He says everything. What are you doing? Itta pathuta. ତୁମେ ପ୍ରକୃତର ମାନବ ଜନ୍ମର ଉଦ୍ଦେଶ୍ୟ ସାଧନ କରୁଛ କି ନା, ସେଇଟା ହେଉଛି ଅସଲ ମେଣ୍ଟେନାନ୍ସ ଅଫ୍ ୟୋର୍ କ୍ୟାରେକ୍ଟର। ହଁ, ଯେଉଁ ଉଦ୍ଦେଶ୍ୟରେ ଭଗବାନ ତୁମକୁ ମାନବ ଜନ୍ମ ଦେଇଛନ୍ତି ସେ ଉଦ୍ଦେଶ୍ୟ ତୁମେ ଚରିତାର୍ଥ କରୁଛ କି ନା, ସେଇଟା ତ ସେ ଦେଖୁଛନ୍ତି। ତା ସେ ଫଳଟା ଅନ୍ତେ କଳେ ବଳ ତ୍ୟାଗ ସମୟରେ ଫଳ ବାହାରିବ, ଯଦି ନାରାୟଣ ସ୍ମୃତି ହେଲା ତାହେଲେ ପାସ୍ କଲ, ନଚେତ୍ ପଟା ଫେଲ ହେଇଛ, ପୁନର୍ମୂଷିକ ଭଲ ହବ ପୁଣି, ତମେ ବୁଝିପାରୁଛ। ସେଥିପାଇଁ ପ୍ରହ୍ଲାଦ ମହାରାଜ ଏ କଥା କହୁଛନ୍ତି, ଯଦି ତୁମର ଭୌତିକ କାମନା ରହିଲା ତାହେଲେ ସବୁ ଭଲ ଗୁଣ ଗୁଡାକ ହରି ସ୍ତ୍ରୀ ତେଜ ସ୍ମୃତି ସତ୍ୟମ ମନ ପ୍ରାଣ ଆତ୍ମା ଧର୍ମ ଧୃତି ମତି ଏଭ୍ରିଥିଙ୍ଗ ଫିନିଶ, ସବୁ ନଷ୍ଟ ହେଇଗଲା। ତେଣୁ ମାନବର ଉଦ୍ଦେଶ୍ୟ, ମାନବ ଜନ୍ମର ଉଦ୍ଦେଶ୍ୟ ପରମାର୍ଥ ଲାଭ, ସେତେବେଳେ କୌଣସି ପ୍ରକାର ଭୌତିକ କାମନା ହୃଦୟରେ ସ୍ଥାନ ଦେବା ଉଚିତ ନୁହେଁ। ମତି କୃଷ୍ଣେରସ୍ତୁ, ମତିରସ୍ତୁ କୃଷ୍ଣେ, କୃଷ୍ଣେ ମତିରସ୍ତୁ, କେବଳ ଅନ୍ୟରେ ନ ହଉ। ପ୍ରହ୍ଲାଦ ମହାରାଜ ସେଇ କଥା କହିଛନ୍ତି, ଭଗବାନ ସିଂହଦେବ ମୋତେ ବରଦା ଆସିଲେ, ହେ ବରଦର୍ଶବ, ଆପଣ ଯଦି ବର ଦେବାକୁ ଇଚ୍ଛା କରୁଛନ୍ତି ତେବେ ଏତିକି କରନ୍ତୁ, କୌଣସି ପ୍ରକାର ଭୌତିକ କାମନା ମୋ ମଧ୍ୟରେ ଜାଗ୍ରତ ନ ହୁଏ, ଆସ୍କ ଫର ଦିସ୍ ବୁଲ୍, ଏଇବାର ପ୍ରାର୍ଥନା କଲେ କାହିଁକି ନା, ସେ ଜାଣିଛନ୍ତି ଏ ଭୌତିକ କାମନା ଜାଗ୍ରତ ମାନେ ଏଭ୍ରିଥିଙ୍ଗ ଫିନିଶ, ଅଲ୍ ଗୁଡ୍ କ୍ୱାଲିଟିଜ୍ ଏଭ୍ରିଥିଙ୍ଗ ଗୁଡ୍ ଫିନିଶ୍ଡ, ସବୁ ନଷ୍ଟ ହେଇଗଲା, ଭୟଙ୍କର ଜିନିଷ। ତେଣୁ ସେଇଟା କେମିତି ମୋ ହୃଦୟରେ ଜାଗ୍ରତ, ତୁମେ ଋଷିକେଶ, ଆପଣ ଋଷିକେଶ, ଭଗବାନଙ୍କର ନାମ ହେଉଛି ଋଷିକେଶ, ଯେ ମନୋଇନ୍ଦ୍ରକୁ ନିୟନ୍ତ୍ରଣ କରନ୍ତି ସେ ଋଷିକେଶ, ତୁମେ ଋଷିକେଶ ଋଷିକ ଦମିଆ, ଆଉ ଉପାୟ ମୋର ନାହିଁ, ଆପଣ ଋଷିକେଶ ମୋ ହୃଦୟରେ ବସି ମୋତେ, ମୁଁ ଅନାଥ ହେଇଯାଇଛି, ଆପଣ ଏକମାତ୍ର ନାଥ, ମୋର ଏ ଦୁଷ୍ଟ ମନକୁ ବର୍ତ୍ତମାନ ଦମନ କରି ଏ ସଂସ୍କୃତି ଘରରେ ମୁଁ ଯେ ପଡ଼ିଛି ମୋତେ ଉଦ୍ଧାର କରନ୍ତୁ, ଆପଣ ତାକୁ ଟାଣି ନିଅନ୍ତୁ ନାହିଁ। ଗୋବିନ୍ଦ ଆମାର ଉପାୟ ନାହିଁ, ଗୋପିନ୍ଦ ଆମାର ଉପାୟ ନାହିଁ, ତୁମେ କୃପା କରି ଆମରେ ଲଇଲେ, ତୁମେ କୃପା କରି ଆମରେ ଲଇଲେ, ସଂସାରେ ଉଦ୍ଧାର ଗୋପୀନାଥ ପଡ଼ିଛି ମାୟା ରୋପେ। অনেক যত্ন হইলা বিফল এখন ভরসা তুমি বহু যত্ন করি কিছু হল কেবল আপন ভরসা আপন কৃষি গ্যাস কৃষি গমিয়া তার হি সংস্কৃতি আপন যদি কৃপা ন করিবে এ মন যে পাগল মর না মানে শাস ইন্দ্রিয় বৈরিবর্গ অসংযত মন অসংযত ইন্দ্রিয় এগুলা শত্রু বাবা শত্রু ঘেরিছি ইয়াক দমন করি পারুনি মু এখন ভরসা তুমি কথা বুঝিপারছ তেণু এ প্রার্থনা করিবাই দরকার তা নহলে হইপারিব না এ হচ্ছে মানবর কর্তব্য কৌশি মতে কৌশি প্রকার ভৌতিক কামনা যেমন জাগ্রত ন হয় ସେଥିପାଇଁ ପ୍ରତିକ୍ଷଣ ପ୍ରତି ମୁହୂର୍ତ୍ତ ଭଗବାନଙ୍କର ସେବାରେ ନିଯୁକ୍ତ ରହିବା ଉଚିତ। ଜନ୍ମନି ଜନ୍ମନିଶ୍ୱରେ ଭବତା ଭକ୍ତି ହେତୁ କି ତୋଇ, ଏଇ ପ୍ରାର୍ଥନା ମହାପ୍ରଭୁ ଶିଖେଇଛନ୍ତି। ଅହେତୁକି ଭକ୍ତି ମିଳୁ ମୋତେ, ଯେତେବେଳେ ଅହେତୁକି ଭକ୍ତି ମିଳିଯିବ ତାଙ୍କର କୃପାରୁ, ତାହେଲେ ଆଉ କୌଣସି ପ୍ରକାରେ ଭୌତିକ କାମନା ହୃଦୟରେ ଜାଗ୍ରତ ହବ ନା। ତାହା ଯଦି ନ ହେଇଛି, ଜୀବେ ସ୍ୱରୂପ ହ କୃଷ୍ଣ ନିତ୍ୟ ଦାସ, ତୁମେ କୃଷ୍ଣଙ୍କ ନିତ୍ୟ ଦାସ, କୃଷ୍ଣ ତୁମ ନିତ୍ୟ ପ୍ରଭୁ, ତାଙ୍କ ସେବାରେ ସତତ ପ୍ରତିକ୍ଷଣ ପ୍ରତି ମୁହୂର୍ତ୍ତ ନିଯୁକ୍ତ ରହିବା ଉଚିତ। ତା ନହେଲେ ମାୟା ଧରିବ, ଭୌତିକ କାମନା ଜାଗ୍ରତ ନିଶ୍ଚିତ ଭାବରେ ହବ। ସେଥିପାଇଁ ଏ ପ୍ରାର୍ଥନା, ସେଥିପାଇଁ ମହାଜନ ସୂତ୍ରେ ପ୍ରହ୍ଲାଦ ମହାରାଜ ଏ ପ୍ରାର୍ଥନା କଲେ, ଏ ଯଦି ବର ଦେବେ ଆପଣ ତାହେଲେ ଏଇ ବର ଦିଅନ୍ତୁ, ମୋ ହୃଦୟରେ କସ୍ମିନ୍ କାଳେ କୌଣସି ମୁହୂର୍ତ୍ତରେ ଏ ଭୌତିକ କାମନା ଜାଗ୍ରତ ନ ହୁଝି ପାର୍ଚ। ଏ କାରଣ ଦିସ୍ ଇଜ୍ ମୋଷ୍ଟ ଫର୍ମିଡେବଲ ଏନି ଦୁର୍ଦ୍ଦାନ୍ତ ଶତ୍ରୁ ଏ କାମ, ହୃଦ୍ରୋଗ କାମ ବୁଝିପାରୁଛ, ରୋଗ ସୃଷ୍ଟି କରିଛି ହୃଦୟରେ ଇଏ ଭୌତିକ କାମନା। ସେ ରୋଗ କେମିତି ନିରାକୃତ ହବ, ତାର ଏକମାତ୍ର ଉପାୟ ହେଉଛି ପ୍ରତିକ୍ଷଣ ପ୍ରତି ମୁହୂର୍ତ୍ତ ଭଗବାନଙ୍କ ସେବା, ଋଷିକେଶଙ୍କ ସେବା ନିଯୁକ୍ତ ହବା, ତାହେଲେ ଯାଇକି ହୃଦ୍ରୋଗ କାମ ଶାନ୍ତ ହବ, ନଚେତ୍ ହେଇପାରିବ। ତେଣୁ ପ୍ରହ୍ଲାଦ ମହାରାଜ କହୁଛନ୍ତି ଯେ ଯାହାର ଲଷ୍ଟ ଇଟ୍ ଇଜ୍ ଆୟସ୍, ଏ କାମ ଭାବ କାମ ପ୍ରବେଶ କରିଗଲା ଫ୍ରମ୍ ଦି ଭେରି ବିଗିନିଂ ଅଫ୍ ୱାନ୍ସ ବାର୍ଥ, ଜନ୍ମର ପ୍ରାରମ୍ଭରୁ ତାର ସବୁ ନଷ୍ଟ ହେଇଗଲା। ମନ ପ୍ରାଣ ଆତ୍ମା ଧର୍ମ ଧୃତି ମତି ହ୍ରୀ ସ୍ତ୍ରୀ ତେଜ ସ୍ମୃତି ସତ୍ୟ ସବୁ ନଷ୍ଟ ହେଇଗଲା। ସେଥିପାଇଁ ସାବଧାନ ହେବା ପାଇଁ ପଡ଼େ। ଆଉ ଏଥିରେ ଆମର କର୍ତ୍ତୃତ୍ୱ କିଛି ନା, ଯାହା ଭକ୍ତିବିନୋଦ ଠାକୁର କହିଲେ ହାର ଯେ ମେନେଛି ଆମି, ମୁଁ ହାର ମାନିଲି ସବୁ ପ୍ରଚେଷ୍ଟା ମୋର ବିଫଳ ହେଇଗଲା, ଏଖନ ଭରସା ସମ୍ପୂର୍ଣ୍ଣ ରୂପେ ତାଙ୍କର ଚରଣରେ ଆଶ୍ରିତ ନହେଲେ ଏକଥା ହେଇ ପାରିବ ନା। ତୁମ ନିଜ ବଳରେ ନିଜ କର୍ତ୍ତୃତ୍ୱରେ ତୁମେ କିଛି ଏଗୁଡ଼ାକ କରିପାରିବ ନା, ବୁଝିପାରୁଛ, ଏ ଭୁରି ପ୍ରମାଣ ଦିଆଯାଇଛି। ଆମ ଏ ସମ୍ବନ୍ଧରେ ବହୁବାର ଆମର ଆଲୋଚନା ହଏ, ଉର୍ବଶୀ ପୁରୁରବାର ଉପାଖ୍ୟାନ ଆଉ ଦେବଯାନୀ ଯଜାତି ଉପାଖ୍ୟାନ, ଏ ସମ୍ବନ୍ଧରେ ପ୍ରକୃଷ୍ଟ ଉପାଖ୍ୟାନ କହିବି। ପୁରୁରବା ସେ ଥିଲେ ଇନ୍ଦ୍ର ହେଇଥିଲେ, ବୁଝିପାରିଲ, ବଡ଼ ଶକ୍ତିଶାଳୀ ପରାକ୍ରମଶାଳୀ ରାଜା ଥିଲେ, ତାଙ୍କର ପରାକ୍ରମ ଶକ୍ତି ସାମର୍ଥ୍ୟ ଏସବୁ ଥିବା ହେତୁ ଦେବତାମାନେ ଦେବପୁର ରାଜା ଇନ୍ଦ୍ର ହେଲେ ସେ। ଇନ୍ଦ୍ର ଯିଏ ହୁଅନ୍ତି ସାଧାରଣ ବ୍ୟକ୍ତି ନୁହନ୍ତି, ସେ ଇନ୍ଦ୍ର ହେଲେ, ଇନ୍ଦ୍ର ହେବାରୁ ସବୁଠୁ ସେ ଦେବପୁରରେ ସବୁ ଅଛନ୍ତି, ବହୁ ଭୋଗ ଅଛି ତ, ପ୍ରଚୁର ଭୋଗ ଅଛି, ଉର୍ବଶୀ ମେନକା ପ୍ରଭୃତି ବେଶ୍ୟାମାନେ ଅଛନ୍ତି ସେଠି, ସେ ମନହରଣ କରନ୍ତି, ତେଣୁ ଉର୍ବଶୀଙ୍କ ପାଲରେ ପଡ଼ିଗଲେ ସେ, ବୁଝିପାରୁଛ, ଉର୍ବଶୀଙ୍କ ପାଲରେ ପଡ଼ିଯାଇ ଭୁଲିଗଲେ ସେ ଯେ ଗୋଟେ ପରାକ୍ରମଶାଳୀ ରାଜା, ପୁଣି ଡାକନ୍ତି ସାର୍ବଭୌମ ସମ୍ରାଟ ହେଇଛନ୍ତି, କେବଳ ଭୌତିକ ଜଗତର ନୁହଁ ସ୍ୱର୍ଗ ରାଜ୍ୟର ଦେବ ରାଜ୍ୟର ହେଇଯାଇଛନ୍ତି, ଏଗୁଡ଼ିକ ସବୁ ଭୁଲିଗଲେ ସେ, ଏ ପ୍ରକାର ତାଙ୍କର ବିସ୍ମୃତି ଘଟିଗଲା, ସବୁ ଯେ ବିସ୍ମୃତି ଘଟିଗଲା, ତାଙ୍କର ଯାହା ସବୁ ଭଲ ଗୁଣ ଥିଲା ସବୁ ନଷ୍ଟ ହେଲା, ଏଭଳି ଥିଙ୍କ କରି ସବୁ ନଷ୍ଟ ହେଲା। ସେଥିପାଇଁ ଯେତେବେଳେ ତାଙ୍କର ଚେତନା ଜାଗ୍ରତ ହେଲା ସେତେବେଳେ ସେଗୁଡ଼ାକ ସ୍ୱୀକାର କରୁଛନ୍ତି ଯେ ମୁଁ ଏଇ ଭୁଲ କରିଛି। ତେଣୁ ଏତେ କେତେ କହିଲି ସେବତ ବର୍ଷ ପୁଗାମ ଉର୍ବଶ୍ୟାଧରାଶ୍ରମ ନ ତୃପ୍ୟତେ ଆତ୍ମଭୂ କାମ ବହ୍ନିରାହୁତି ବୀର୍ଯ୍ୟଥା ଅଗ୍ନିରେ ପୁନଃ ପୁନଃ ଘୃତ ଆହୁତି ଦେଲେ ଅଗ୍ନି ଶାନ୍ତ ହୁଏ ନା, ଅଧିକରୁ ଅଧିକ ପ୍ରଜ୍ୱଳିତ ହୁଏ। ସେହିପରି କେତେ ବର୍ଷ ଧରି ଗଣନା ନାହିଁ ତାର, ମୁଁ ଯେ ଉର୍ବଶୀର ବଦନ ସୁଦ୍ଧା ପାନ କରିଛି ତା ମୁଁ ହିସାବ ରଖିନା, ହେଲେ ସୁଦ୍ଧା ମୋର ଚିତ୍ତଜାତ କାମ ପରିତୃପ୍ତ ହେଇନି। ବୁଝିପାରିଲ ନ ଜାତୁ କାମ କାମାନ ଉପଭୋଗେ ନ ସାମ୍ୟତି ହବିଷା କୁଷ୍ମେବ ଭୂୟ ବା ବିବର୍ତ୍ତେ। ସେ କଥା ଜାତି ଦେବ ମଧ୍ୟ କହିଛି, ଯାହା ଇଏ କହିଲେ ସେ ସେ ସେଇ ହବିଷାକୁ ସମର୍ପଣେବ ଭୂୟ ବା ବିବର୍ତ୍ତେ। ଅଗ୍ନିରେ ଘୃତ ଆହୁତି ଦେଲେ ଅଗ୍ନି ଶାନ୍ତ ନିର୍ବାପିତ ହୁଏ ନା, ଅଧିକରୁ ଅଧିକ ପ୍ରଜ୍ୱଳିତ ହୁଏ। ଆଉ ଅଧିକ ଚାହେଁ ମୋତେ ଦିଅ ପ୍ରଦ୍ରୁତ ଭାବେ ଇନ୍ଦ୍ରମାନଙ୍କର ଯେତେ ଉପଭୋଗ ଦେବ ତୁମେ ସେ ଶାନ୍ତ ହେବେ ନା, ଇନ୍ଦ୍ର ଉପଭୋଗ ଦେଇ ତୁମେ ଶାନ୍ତ କରି ପାରିବ ନା, ସେ ଅଧିକରୁ ଅଧିକ କଥା। ତେଣୁ ଇନ୍ଦ୍ରକୁ ଶାନ୍ତ କରିବା କ'ଣ କୁହାଯାଉଛି ନା, ବୁଝି କେଣ ଋଷିକେଶ ସେବନ ଋଷିକେଶଙ୍କ ସେବା ତାହେଲେ ଯାଇକି ଶାନ୍ତ ହବ, ଅତୃପ୍ତ ନହେଲେ ସେଥିପାଇଁ ସେ କହିଛନ୍ତି କିମ୍ ବିଦ୍ୟା କିମ୍ ତପସା କିମ୍ ତ୍ୟାଗେନ ଶ୍ରୁତେନ କିମ୍ ବିବିତ୍ୟେନ ମୌନେନ ସ୍ତ୍ରୀ ବୀର୍ଯ୍ୟ ମନୋହୃତ ଯାହାର ମନ ସ୍ତ୍ରୀ ଦ୍ୱାରା ପ୍ରହୃତ ହେଇଛି ତାହାର ବିଦ୍ୟା ତପସ୍ୟା ସନ୍ୟାସ ଶାସ୍ତ୍ର ଶ୍ରବଣ ବିଜନ ସ୍ଥାନବାଦ ଅଥବା ମନ ଦ୍ୱାରା କି ଫଳ ଅଛି, ସବୁ ନଷ୍ଟ ହେଇଗଲା ଭଲ ଗୁଡିକ। ତେଣୁ ମନ ମଧ୍ୟରୁ ଏ ଭୌତି କାମନାକୁ ଦୂର କରିବାର ଏକମାତ୍ର ଉପାୟ ହେଉଛି ଋଷିକେଣ ଋଷିକେଶ ସେବ, ପ୍ରତିକ୍ଷଣ ପ୍ରତି ମୁହୂର୍ତ୍ତ ଋଷିକେଶଙ୍କ ସେବାରେ ନିଯୁକ୍ତ ହେଇକି ରହିବା। ବୁଝିପାରିବ ତା ନହେଲେ ୟାକୁ ସହଜରେ ତୁମେ ଦୂର କରି ପାରିବ ନା। ଭୟଙ୍କର ଗୀତା ଭାଗବତ ପ୍ରଭୃତି ସମସ୍ତ ବୈଦିକ ଶାସ୍ତ୍ରରେ ଏ କଥା କୁହାଯାଇଛି। କାମ ରୂପ ଅରି ଏକ ଅରି ଏକ ଶତ୍ରୁ, ଭୟଙ୍କର ଶତ୍ରୁ, ଦୁର୍ଦ୍ଦାନ୍ତ ଶତ୍ରୁ, ଇଏ ସହଜ ଶତ୍ରୁ ନୁହେଁ। ବୁଝିପାରୁଛ ଇନ୍ଦ୍ରିୟାଣି ଇନ୍ଦ୍ରିୟାଣି ମନବୁଦ୍ଧି ଇନ୍ଦ୍ରିୟାଣି ମନ ବୁଦ୍ଧି ଅହଙ୍କାର ୟାକୁ ଅଧିକାର କରିନେଇଛି ସେ ଏ କାମ ଏ ଘାଟି ସ୍ଥାନ ଗୁଡାକ ସବୁ ଇନ୍ଦ୍ରିୟ ତା ଉପର ଘାଟି ହେଉଛି ମନ, ତା ଉପର ଘାଟି ହେଉଛି ବୁଦ୍ଧି। ବୁଝିପାରିଲ ଇନ୍ଦ୍ରିୟାଣି ମନ ବୁଦ୍ଧି ଅହଙ୍କାର ଏସବୁ ତା ଉପରେ ତା ଉପରେ ତା ଉପରେ ଘାଟି ଏ ଅଧିକାର କରିନେଇଛି କାବୁ କରିଦେଇଛି ଘାଟିକି ନେଇଛି ଅଧିକାର କରିବାନି ଆଉ କଣ କରିବ, ଘାଟିରୁ ତରିବାକୁ ପଡିବ ତ ନହେଲେ ମୁକ୍ତ ହେବ କେମିତି, ଘାଟି ଜାଗା ଗୁଡାକ ନେଇଛି ଏମିତି ଅକୁପାଏ କରିଗଲା ନା ସେ ଶତ୍ରୁଟା ଯେଉଁ ଶତ୍ରୁକୁ ଘାଟିରୁ ତରିବାକୁ ପଡିବ ତାର ଏକ ମହତ୍ତ୍ୱ ଉପାୟ ହେଉଛି ଋଷିକେଣ ଋଷିକେଶ ସେ ବନ ଅନ୍ୟ କୌଣସି ଉପାୟରେ ଶତ୍ରୁକୁ ତୁମେ ଘାଟି ଜାଗାରୁ ତଡ଼ି ପାରିବ ନା। ବୁଝିପାରୁଛ ସେଇ କଥା ଏଠି ପ୍ରହ୍ଲାଦ ମହାରାଜ ଏଇଟା ଏକ ମାତ୍ର ତେଣୁ ମାନବ ଜନ୍ମର ଏ ହେଉଛି ଲକ୍ଷ୍ୟ, ଏ ହେଉଛି ଉଦ୍ଦେଶ୍ୟ ପରମାର୍ଥ ଲାଭ ଋଷିକେଣ ଋଷିକେଶ ସେବ ପ୍ରତିକ୍ଷଣ ପ୍ରତି ମୁହୂର୍ତ୍ତ ଋଷିକେଶଙ୍କ ସେବାରେ ନିଯୁକ୍ତ ହେବା ଗୋଟିଏ ମୁହୂର୍ତ୍ତ ବାଦ ଦେବ ଗୋଟିଏ ମୁହୂର୍ତ୍ତ ଯଦି ବାଦ ରହି ପଡ଼ିଗଲା ସେଇ ଦୁର୍ବଳ ମୁହୂର୍ତ୍ତରେ ସେ ଧରିବ ତୁମେ ବୁଝିପାରିବ ଧରିବ ଯା ଟିକିରି ଛାଡ଼ିବ ନା ଗୋଟେ ଦୁର୍ବଳ ମୁହୂର୍ତ୍ତ ତେଣୁ ପ୍ରତିକ୍ଷଣ ପ୍ରତି ମୁହୂର୍ତ୍ତ ସାବଧାନ ହେବା ପାଇଁ ବୁଝିପାରୁଛ ଯାହା କହନ୍ତି କ୍ଷୁର ଧାରରେ ଚାଲିବାକୁ ପଡ଼ିବ ତୁମେ ରେଜର୍ସ ପାଥ ଟିକେ ଅସାବଧାନ ହେଲେ କାଟିବ ନା ସେ ତୁମକୁ ବୁଝିପାରୁଛ ଏଇ ସାବଧାନ ଦରକାର ଅଛି ପ୍ରତିକ୍ଷଣ ପ୍ରତି ମୁହୂର୍ତ୍ତ ଭଗବାନଙ୍କ ସେବାରେ ଉପଯୁକ୍ତ ଗୁରୁ ବାଶ୍ରୟ ଗୁରୁ ଗୁରୁବାନୁଭକ୍ତି କରିବା ପାଇଁ ତା ନହେଲେ ବିପଦ ଅଛି ବୁଝିପାରୁଛ ବହୁ ବିପଦ ଅଛି ଏ ହେଲା ଅସମ୍ଭବ ତା ନହେଲେ ଯେଉଁମାନେ ମନକୁ ମନ ସେବା ନିଯୁକ୍ତ କରନ୍ତି ସେମାନେ ମଧ୍ୟ ବିପଦରେ ପଡ଼ନ୍ତି ବୁଝିପାରୁଛ ସେ ସେଇ ଫର୍ମରେ ଗଲେ ସେଇ ରୂପରେ ଆସିକିରି ଧରେ ସେ କାମ ବୁଝିପାରୁଛ ଏଇ ବିପଦ ଅଛି ସେଥିପାଇଁ ଗୁରୁବାନୁଭକ୍ତି ଉପଯୁକ୍ତ ପ୍ରାମାଣିକ ଗୁରୁବାନୁଭକ୍ତି ଋଷିକେଶଙ୍କ ସେବା କରିବାକୁ ପଡ଼େ ତା ନହେଲେ ହେବ ନା